ॐ नमो भगवते वासुदेवाय, ॐ नमो भगवते वासुदेवाय।
श्रीमद् भगवद गीता चतुर्थ अध्याय श्लोक 34।
तद्विधि प्रणिपातेन परिप्रश्नेन सेवया उपदिक्षन्ति ते ज्ञानम्, ज्ञानिनः तत्त्वदर्शिनः।
ये बहुत गुरुत्वपूर्ण श्लोक भगवद्गीता चतुर्थ अध्याय 34 श्लोक रे। आ पूर्वरु आमे जो श्रवण कले जो विभिन्न प्रकार 8 श्लोक रे वेदरे विभिन्न प्रकार जो यज्ञ विषय वर्णना कराई से विषय में श्रवण कले। अंतिम भगवान कहले 33 श्लोक एवं बहुविधा यज्ञ विदता ब्राह्मण मुखे। यही भाव में वेदरे अनेक प्रकार यज्ञ वर्णना कराई सबकि वर्णना करागलानी केतक मुख्य योग विषय यज्ञ विषय कहगला। तेणु यही भाव में यह सब कर्मकांड यज्ञ सर्वकर्मा क्षीरपात ज्ञान परिश्रम करते कर्म जो से ज्ञान आरंभ होती सब कर्मर अंतिम लक्ष्य होती ज्ञान में पहुँचवा। तेणु से ज्ञान विषय में कहगला पूर्व श्लोक वर्तमान 34 श्लोक सिद्धर्शन कह एवं भूत आत्मज्ञान साधन माह जो कहले सर्वकर्म क्षीरपात ज्ञान परिसमाप्ति सब कर्म ज्ञान रे समाप्ति हो जाए ज्ञान से आरंभ हे। तेणु अर्जुन मन में प्रश्न आसव जे एवं भूत आत्मज्ञान साधन किभली से ज्ञान प्राप्त हो पारे ये प्रश्न अर्जुन मन में आसती। तेणु सिद्धर्शन भाष्य कौन से भगवान ये श्लोकटी कहले बहुत प्रसिद्ध श्लोक तद्विधि केमी आम से ज्ञान प्राप्त हवा साधन कौन ना तद्विधि प्रणिपातेन परिप्रश्न सेवया ज्ञान आम जो विभिन्न प्रकार प्राप्त होते स्कूल कलेज मानक विभिन्न अनुष्ठान मानक ज्ञान प्राप्त होते हमें पैसा दे कि ज्ञान प्राप्त होते पैसा दे पढ़ुचे पैसा फोपड़े पैसा फोपड़े जदि कपी कर न धरे रिभल्वर देखे दौसे पठे दौ टा दे आम कपी कर दे ज्ञान सब प्राप्त हो डॉक्टर इंजीनियर ये सब मुझे जा बैंक को जन कहते जो मैंने फेल होती ना के जीरो मार्क रखुंत इंजीनियर मैंने एंट्रान्स से मेडिकल पाईले पैसा देखिए मेडिकल पाइले से किभली औषध रोगी चिकित्सा करेंगे ये ज्ञान प्राप्त उपाय रही स्कूल कलेज ज्ञान प्राप्त उपाय रही आम जो हाईस्कल पढ़ु बालिका हाईस्कल आम से गौरवंत सिंह महाराज से हाईस्कल पढ़ुते सीटी आम रही गदईगिरी स्थान रही जन्मस्थान से पाखे से जड़े संस्कृत शिक्षक थे संस्कृत शिक्षक थे से संस्कृत पढ़ाते पढ़ाते सब टे नियम मानिक सब संस्कृत मैंने जो मैंने पिला कथ मानवे टे दंड देवे ये सब रे तेणु से संस्कृत शिक्षा को दंड दे सब पिला एगेन्स्ट बहुत कथा कहले हाईस्कल जो आम जो रही हेडमास्टर हेडमास्टर कहले तो जोटा आकचुअल से करना से संस्कृत पंडित जहाँ तेणु सी बहुत क्रोध प्रकाश कर कहले से जो पिला अभियोग करते मिछ कह तुम तुम ज्ञान प्राप्त हेना ये भाव कहते तेणु सार मैंने जो दंड आजिकल आम दंड मुक्त अंचल हो गला दंड सरकार ये दंड चाणक्य कौन जे आम जो रही पे कि भाव पालन करवा लाल पंचवर्षाणी पंच पांच वर्ष पर्यंत तुमको लाण करवा हल कत वर्ष वर्ष है हल पांच वर्ष पर्यंत लाड़न करवा लाड़ पंचवर्षाणी दस वर्षाणी ताड़े तापर दस वर्ष पर्यंत ताड़न करार अच्छी पनिशमेंट देवार अच्छी नक स्पेयर मान कौन स्पॉइल्ड चाइल्ड इंग्राजी गोटे प्रभाव रही तुम्हें जी ପିଲାକୁ ଯଦି ମାଡ଼ ନଦେବ ତାହେଲେ ସେ ପିଲାଟି ନଷ୍ଟ ହୋଇଯିବ। ଇଂରାଜୀରେ ପ୍ରୋଭର୍ବ ରହିଛି, ସ୍ପେୟାର ଦି ରଡ୍ ସ୍ପଏଲ୍ଡ ଚାଇଲ୍ଡ। ତେଣୁ ପ୍ରାପ୍ତେଷୁ ଷୋଡ଼ଶ ବର୍ଷେ ପୁତ୍ରଂ ମିତ୍ରବ ଗାହାଚରେ, ଯେତେବେଳେ ପିଲା ଷୋଳ ବର୍ଷ ହୋଇଯିବ ତାକୁ ପୁଅ ହେଲେ ମଧ୍ୟ ତାକୁ ମିତ୍ର ଆମ ସେ ବନ୍ଧୁ ହିସାବରେ ଆଚରଣ କରିବାକୁ ପଡ଼ିବ। ଆମର ପ୍ରଭୁପାଦ ମହାରାଜ ଅନେକ ତାଙ୍କ ପ୍ରବଚନରେ ଏ ଚାଣକ୍ୟ ନୀତିକୁ ସବୁ କୋଟ୍ କରନ୍ତି। ତେଣୁ ତାପରେ କହିଲେ ଲାଳନେ ଭବ ଗୁଣା, ଏ ଯେଉଁ ଲାଳନ କରିବାରେ ବହୁତ ଗୁଣ ଅଛି, ତାଡ଼ନରେ ବହୁତ ଦୋଷ ରହିଛି, କିନ୍ତୁ କ'ଣ କରିବା ଆମେ, ସବୁଥିରେ ଗୁଣ ଦୋଷ ସବୁ ରହିଛି, ଆମେ କ'ଣ କରିବା। ଇଏ ଆମର କିଏ କହୁଛନ୍ତି, ଆମର ଚାଣକ୍ୟ କହୁଛନ୍ତି, ଲାଳନେ ଭବ ଦୋଷାମ ତାଡ଼ନେ ଭବ ଗୁଣା, ଲାଳନ କଲେ ବହୁତ ଦୋଷ ମଧ୍ୟ ତା ଦେହରେ ରହିଛି, ଗୁଣ ମଧ୍ୟ ରହିଛି, ପିଲାମାନେ ବହୁତ ଆନନ୍ଦ ହେବେ, କିନ୍ତୁ ତାଡ଼ନରେ ଭବ ଗୁଣା, ତାଡ଼ନରେ ପିଲାମାନଙ୍କୁ ଆମର ଯେଉଁ ରହିଛି ଭକ୍ତ ଅବିନାଶ ତାକୁ ତାଡ଼ନ ସୀତା ବର୍ଣ୍ଣିତ ହେଇ ରହିଛି, ତାଡ଼ନେ ଭବ ଗୁଣା, ତା ଦେହରେ ମଧ୍ୟ ବହୁତ ଗୁଣ ରହିଛି, କିନ୍ତୁ ତସ୍ମାତ୍ ପୁତ୍ରଙ୍କ ଶିଷ୍ୟଙ୍କ ତାଡ଼େ ନହେଉଛି ଲାଳେ, କିନ୍ତୁ ପୁତ୍ର ଏବଂ ଶିଷ୍ୟଙ୍କୁ ତାଡ଼ନ କରିବ, ତାକୁ ଲାଳନ କରିବ ନାହିଁ, ଲାଳନ କରି ସେ ନଷ୍ଟ ହୋଇଯିବ, ତାକୁ ଯଦି ଖାଲି ଗେଲ କରୁଥିବ ନଷ୍ଟ ହୋଇଯିବ। ତେଣୁ ଏ କଥା କାହିଁକି ଆସିଲା, ଇଏ ସ୍କୁଲରେ ଯେଉଁ ଦଣ୍ଡ ଦିଆ, ଆଜିକାଲି ଦଣ୍ଡମୁକ୍ତ ଅଞ୍ଚଳ କରାଯାଉଛି, ସ୍କୁଲ ଦଣ୍ଡ ଦିଆଯିବ ନାହିଁ, ସେମାନେ କ'ଣ ପାଠ ପଢ଼ିବେ। ତେଣୁ ଯାହାକି ହଉ, ସ୍କୁଲ କଲେଜମାନଙ୍କରେ ଯେଉଁ ଶିକ୍ଷା ଦିଆଯାଉଛି ସେଠି ମଧ୍ୟ ନିୟମ ହେଉଛି, ସବୁ ନିୟମ ହେଉଛି ସେୟା, ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ପ୍ରଣିପାତ କରିବ ସରେଣ୍ଡର, ପ୍ରଣିପାତ ମାନେ ସରେଣ୍ଡର, ଆମେ ଆପଣଙ୍କ ସରେଣ୍ଡର ଗଲୁ, ଏଇ ବିନୟ ଭାବ, ପ୍ରଣିପାତ ମାନେ ବିନୟ ଭାବ, ଖାଲି ଦେଖିବା ପାଇଁ ପ୍ରଣିପାତ ଭିତରେ ବିନୟ ଭାବ ନାହିଁ, ସେଇଟା କିଛି ମୂଲ୍ୟ ନାହିଁ, ସେଠି ହେଲେ ଆମେ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ। ପ୍ରଣିପାତ ପ୍ରଣିପାତେନ ପରିପ୍ରଶ୍ନେନ ପ୍ରଶ୍ନ, ଯେଉଁ କଥା ଶୁଣିଲେ ବିଭିନ୍ନ ପ୍ରକାର ମନରେ ସନ୍ଦେହ ଆସିବ, ଯଦି ଶୁଣିବା ତାହେଲେ ଆସିବ, ଆମର ଶିଶୁମାନେ ଗୌରବନ୍ଧୁ ସେ ମହାରାଜ କହନ୍ତି, ତାପରେ ଆସୁ ସେବା, ଖାଲି ପ୍ରଶ୍ନ ପଚାରିଦେବା ହେବ, କ୍ୱେଶ୍ଚିନ୍ ଏବେ କହିବି ପ୍ରଶ୍ନ ପଚାରିଦେବେ, କିନ୍ତୁ ସେବା ମନୋଭାବ ନାହିଁ, ତାହେଲେ ସେ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ଏ ତିନୋଟି ଜିନିଷ ଦରକାର, ଜ୍ଞାନ ପ୍ରାପ୍ତ ସାଧନ ମାହ, ଜ୍ଞାନ ଏବଂ ଭୂତ ଆତ୍ମଜ୍ଞାନ ସାଧନ ମାହ, ଏଇ ଆତ୍ମଜ୍ଞାନର ସାଧନ ହେଉଛି ଏଇଟା, ତିନୋଟି ଜିନିଷ ରହିଛି, ଗୋଟିଏ କମିଗଲେ ହେବ ନାହିଁ, ପ୍ରଣିପାତ କରିବାକୁ ପଡ଼ିବ, ନିଜକୁ ଶରଣ ନେବାକୁ, ତାଙ୍କ ଶରଣରେ ଯିବାକୁ ପଡ଼ିବ, ମନରେ ଭାବ ଆସିବ, ସେଇଟା ଖାଲି ଦେଖିବା ପାଇଁ ନୁହଁ, ଭିତରେ କିଛି ନଥିବ ଭାବ, ସେଇଟା ହେଲେ ପାଇପାରିବେ ନାହିଁ ଜ୍ଞାନ। ପ୍ରଣିପାତେନ ପରିପ୍ରଶ୍ନେନ ସେ ବୟା, ଯଦି ଶୁଣିଲା ବେଳେ କିଛି ପ୍ରଶ୍ନ ଆସିଲା ସେଇଟା ପଚାରିବା ପରିପ୍ରଶ୍ନ, ଏବଂ ପରିପ୍ରଶ୍ନ ମଧ୍ୟ ଜାଣିପାରେ, ପରିପ୍ରଶ୍ନ କାହିଁ କୁହାଯାଉଛି, ପରିପ୍ରଶ୍ନ ପରି ମଧ୍ୟ ଗୋଟେ କ'ଣ ଉପସର୍ଗ ନା କ'ଣ କୁହାଯାଉଛି, ପ୍ର ଗୋଟେ ଉପସର୍ଗ, ପରିପ୍ରଶ୍ନେନ ପରିପ୍ରଶ୍ନ କଲେ ଯେଉଁ କଥା ଶୁଣିବା ସେ ଅନୁସାରେ ପ୍ରଶ୍ନ ପଚାରେ, ମନକୁ ଇଚ୍ଛା ସବୁ ଆମେ ଜାଣିଛେ, ଏସବୁ ଜିନିଷ ଜାଣିଛେ କହିପାରୁଛନ୍ତି ନାହିଁ, ଏଇଭଳି ଭାବରେ ଟେଷ୍ଟ କରିବା ପାଇଁ ପ୍ରଶ୍ନ ପଚାରିବା ଉଚିତ ନୁହଁ, ଆମର ଯେଉଁ ସନ୍ଦେହ ଅଛି ବୁଝିପାରୁନି ସେଇପାଇଁ ସେଇଟା ସେ ପ୍ରଶ୍ନ ପଚାରିବ ପରିପ୍ରଶ୍ନ, ଏବଂ ସେବୟା ତା ସହିତ ମଧ୍ୟ ସେବା ରହିବ, ସେବା ମଧ୍ୟ କରିବା, କୌଣସି ଉପାୟରେ କେମିତି କ'ଣ ହେଇଛି ଆମେ ସେବା କରିବା, ଏ ପ୍ରଣିପାତ ସେବା କଲେ ପରିପ୍ରଶ୍ନ ଆସିବ ନାହିଁ, ପ୍ରଶ୍ନ ସବୁ ସମାଧାନ ହୋଇଯିବ, ଆପେ ଆପେ ହୋଇଯିବ। ଆମର ଭକ୍ତମାନେ କହନ୍ତି ଭୁବନେଶ୍ୱର ଇସ୍କନରେ ଆମ ଶ୍ରୀଶ୍ରୀ ଗୌରବନ୍ଧୁ ସେ ମହାରାଜ କଥା କହୁଥିବେ, ଭାଗବତ କଥା ବା ଗୀତା ଯାହା ସାଧାରଣତଃ ଭାଗବତ କଥା ସେ କୁହନ୍ତି, ଯେଉଁ ତାଙ୍କର ଛାତ୍ରମାନେ ବା ଶିଷ୍ୟମାନେ ଯେଉଁ ରହିଛନ୍ତି, ଯାହାର ଯାହା ସବୁ ସନ୍ଦେହ ଥିବ ସେସବୁ ଦୂରଭୂତ ହୋଇଯିବ, ପ୍ରଶ୍ନ ପଚାରିବା ଦରକାର ନାହିଁ, କାରଣ ଭଗବାନ ରହିଛନ୍ତି ନା ପରମାତ୍ମା, ଏ ଯେଉଁ ଜ୍ଞାନ ଭଗବାନ ଦେଉଛନ୍ତି ପରମାତ୍ମାରେ ଆସୁଛି, ଏ ଜ୍ଞାନଟା ଭଗବାନର ଆସୁଛି, ପାଇପରେ ଆସୁଛି ଜ୍ଞାନ, ମଥ ସ୍ମୃତି ଭଗବାନଙ୍କର ସବୁ ଆସୁଛି। ତେଣୁ ଇଏ ଯାହାର ଯେଉଁ ରହିଛି ଭାବ ରହିଛି ପ୍ରଶ୍ନ ରହିଛି ସବୁ ସେ ଇଏରେ ଉତ୍ତର ସବୁ ମିଳିଯିବ, ଆଉ ପଚାରିବା ଦରକାର ନାହିଁ। ତେଣୁ ଏହିଭଳି ଭାବରେ ଆମେ ଜ୍ଞାନ ପ୍ରାପ୍ତ ହେବା, ତିନୋଟି ଜିନିଷ ଦରକାର, ପ୍ରଣିପାତ ପରିପ୍ରଶ୍ନ ସେବୟା। ତେଣୁ ଆଜିକାଲି ସ୍କୁଲ କଲେଜ ଇତ୍ୟାଦିରେ ନିୟମ ହେଉଛି ଏଇଟା ସବୁପାଇଁ ଦରକାର ଲାଗୁ ହେବ, କିନ୍ତୁ ସେମାନେ କ'ଣ କରୁଛନ୍ତି ନା ପଇସା ଦେଇକିରି ଇଏ କରୁଛନ୍ତି, ତେଣୁ ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ଯେଉଁମାନେ ଏଇଭଳି ବ୍ୟବହାର କରୁଛନ୍ତି ଟପର୍ ହୋଇଯାଉଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି, ଗୋଲ୍ଡ ମେଡ଼ାଲ ପାଉଛନ୍ତି, ବିଭିନ୍ନ ପ୍ରକାର ରହୁଛି, ତା'ର ରହସ୍ୟ ହେଉଛି ଏଇଟା, ଏଇ ତିନୋଟି ଜିନିଷ, ଯେଉଁମାନେ ଏଇ ତିନୋଟି ଜିନିଷ ଆଚରଣ କରୁଛନ୍ତି ସେମାନେ ଟପର୍ ହୋଇକି ବାହାରୁଛନ୍ତି। ଆୟୁଷ ମାନଙ୍କର ସବୁଥିରେ ତେଣୁ ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ଜ୍ଞାନ କେଉଁଠିକି ଯିବା ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଦୀକ୍ଷା ଗ୍ରହଣ କରିବା ପାଇଁ ଉପଦେକ୍ଷ ଜ୍ଞାନ କେଉଁଠିକି ଯିବା ଜ୍ଞାନୀନ ତତ୍ତ୍ୱଦର୍ଶିନ ସେ ଜ୍ଞାନ ତାଙ୍କ ପାଖରେ ଥିବ ଶାସ୍ତ୍ର ସବୁ ଜାଣିଥିବେ ଏବଂ ଖାଲି ଶାସ୍ତ୍ର ଜାଣିଥିଲେ ହେବ ନାହିଁ ଶୋକ ସବୁ ଅନୁରୋଧ ଦେଇଛନ୍ତି ତାହେଲେ ହେବ ନାହିଁ ତତ୍ତ୍ୱଦର୍ଶୀ ସବୁ ଅନୁଭବ କରିଥିବେ ତତ୍ତ୍ୱକୁ ଜାଣିଥିବେ ଅନୁଭବ କରିଥିବେ ତତ୍ତ୍ୱଦର୍ଶୀ ଇଏ ହେଉଛନ୍ତି ଗୁରୁ ଗୁରୁର ହେଉଛି କ୍ୱାଲିଫିକେସନ୍ ଶିଷ୍ୟର କ୍ୱାଲିଫିକେସନ୍ ଗୁରୁର କ୍ୱାଲିଫିକେସନ୍ ବର୍ଣ୍ଣନା କରାଗଲା ଶିଷ୍ୟର କ୍ୱାଲିଫିକେସନ୍ କ'ଣ ଶିଷ୍ୟର ଯୋଗ୍ୟତା ହେଉଛି ସେ ଏଇ ତିନୋଟି କରିବ ପ୍ରଣିପାତ ପରିପ୍ରଶ୍ନ ସେବା କିନ୍ତୁ ଏଇ ତିନୋଟି ଯଦି ଗୋଟେ ଅନୁପଯୁକ୍ତ ଗୁରୁ ପାଇଁ କରିବ ତାହେଲେ କିଛି ମୂଲ୍ୟ ନାହିଁ ଉପଯୁକ୍ତ ଗୁରୁ ପାଖରେ କରିବାର ଅଛି ତେଣୁ ଉପଯୁକ୍ତ ଗୁରୁ କିଏ ଦୁର୍ଯ୍ୟୋଧନ ମାନେ କ'ଣ ଅର୍ଜୁନ ଭାବୁଥିବେ ଯାହା ପାଖକୁ ଗଲେ ବି ହେବ ନା 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 ତାଙ୍କ ପାଖକୁ ଯିବ ଯେ ଜ୍ଞାନୀ ନ ତତ୍ତ୍ୱଦର୍ଶୀ ହୋଇଥିବେ ତାଙ୍କ ପାଖକୁ ଯିବ ଇଏ ଗୁରୁଙ୍କର କ୍ୱାଲିଫିକେସନ୍ ଜ୍ଞାନ ଥିବ ତାଙ୍କ ପାଖରେ ସେ ସନ୍ଦେହକୁ ମୋଚନ କରିପାରୁଥିବେ ସନ୍ଦେହ ଯଦି ମୋଚନ କରିପାରିଲେ ସେ ଗୁରୁ ହୋଇପାରିବେ ନାହିଁ ଜ୍ଞାନୀନ ଏବଂ ତତ୍ତ୍ୱଦର୍ଶୀ ଖାଲି ଜ୍ଞାନ ଥିଲେ ହେବ ନାହିଁ ବର୍ଣ୍ଣନା ଭାଗବତ ବର୍ଣ୍ଣନା କରି ଖାଲି ଜ୍ଞାନମାନଙ୍କର କ'ଣ ହେଉଛି ସେଇଟା ନା ଶବ୍ଦ ବ୍ରହ୍ମଣୀ ନିଷ୍ଣାତ ନ ନିଷ୍ଣାତ ପରେ ଯଦି ସମସ୍ତ ସେ ଶ୍ରମଫଳ ଇଏ ଅଧନମିବ ରକ୍ଷତା ବହୁତ ଶାସ୍ତ୍ର ଜ୍ଞାନ ରହିଛି କ'ଣ ସବୁ ଶାସ୍ତ୍ର ଜାଣିଛନ୍ତି କିନ୍ତୁ ନ ନିଷ୍ଣାତ ପରେ ଯଦି ଶବ୍ଦ ବ୍ରହ୍ମଣୀ ନିଷ୍ଣାତ ଶବ୍ଦ ବ୍ରହ୍ମ କରି ବେଦ ଇତ୍ୟାଦି ଶବ୍ଦ ବ୍ରହ୍ମ ଏଇଠି ସାଧାରଣ ଶବ୍ଦ ନୁହଁ ବ୍ରହ୍ମ ଶବ୍ଦ ଭଗବାନଠାରୁ ଏ ଶବ୍ଦ ସବୁ ଆସିଛନ୍ତି ଶବ୍ଦ ବ୍ରହ୍ମଣୀ ନିଷ୍ଣା ପୂର୍ଣ୍ଣ ଭାବରେ ଜ୍ଞାନ ଅଛି ତାଙ୍କର ଶବ୍ଦ ବ୍ରହ୍ମଣୀ ନିଷ୍ଣାତ କିନ୍ତୁ ନ ନିଷ୍ଣାତ ପରେ ଯଦି ଏକାଶକନ୍ଦରେ ଭଗବାନ କହିବେ ଏଇଟା ଉଦ୍ଧବକୁ ଜ୍ଞାନ ଥାଇକରି ମଧ୍ୟ ଯଦି ସେ ଜ୍ଞାନର ଉର୍ଦ୍ଧ୍ୱରେ ଭଗବାନ ଯେ ସବୁ ଜ୍ଞାନ ଦେଉଛୁ ତାଙ୍କ ଉପରେ ଆମର ତାଙ୍କ ବିଷୟରେ କିଛି ଜ୍ଞାନ ନାହିଁ ବା ତାଙ୍କ ଶରଣ ଆମେ ଯାଇନେ ତାଙ୍କର ତାଙ୍କର ଉପଲବ୍ଧି କରିନାହିଁ ତାହେଲେ ସମସ୍ତ ଶ୍ରମଫଳ ତାଙ୍କର ସବୁ ଶ୍ରମ ଯାହା ସବୁ 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 ଶିଖିଥିଲେ ମନ୍ତ୍ର ସବୁ ଜାଣିଥିଲେ ମନ୍ତ୍ର ସବୁ ସ୍ମରଣ କରିଥିଲେ ସବୁ ଜାଣିଥିଲେ ଏସବୁ ଅଧନୁମିବ ରକ୍ଷତା ଅଧନୁମିବ ଯେଉଁ ଧେନୁ ରଖୁଛେ ଗାଈ ରଖୁଛେ ଯଦି କ୍ଷୀର ଦେଉ ନାହିଁ ସେ ତାର ଉଦାହରଣ ଦେଇଛନ୍ତି ଭଗବାନ ଅଧନୁମିବ ରକ୍ଷତା କ୍ଷୀର ଯେଉଁ ପରିଶ୍ରମ କରୁଛେ କିନ୍ତୁ ଗାଈର ଲାଳନ ପାଳନ ବହୁତ ପରିଶ୍ରମ କରୁଛେ କିନ୍ତୁ କ୍ଷୀର ପାଉନାହିଁ ସେଇଭଳି ଭାବରେ ଇଏ ଯେଉଁ ସବୁ ଜ୍ଞାନ ଜାଣିଛନ୍ତି କିନ୍ତୁ ଜ୍ଞାନର ଯେଉଁଟା ସୋର୍ସ ତାଙ୍କ ପାଖରେ ଆଶ୍ରୟ ନେଇନାହାନ୍ତି ତାହେଲେ ସେ ଜ୍ଞାନ ହେଉଛି ବୃଥା ତେଣୁ ଇଏ ହେଉଛି ଗୁରୁର ଲକ୍ଷଣ ଏବଂ ଶିଷ୍ୟର ଲକ୍ଷଣ ବର୍ଣ୍ଣନା କରାଗଲା ଏଇଭଳି ଭାବରେ ଆମେ ଜ୍ଞାନ ପ୍ରାପ୍ତ ହେବା ତେଣୁ ପ୍ରଭୁପାଦ ମହାରାଜ ଆମେ ସୁଦର୍ଶନ ମଧ୍ୟ ସେ କଥା କହୁଛନ୍ତି ଏଇ ମନ ପରିପ୍ରଶ୍ନ ସେବା ଗୁରୁ ଶିଷ୍ୟା ଚ ତତ୍ତ୍ୱଦର୍ଶିନ ଅପରୋକ୍ଷାନୁଭାବ ସମ୍ପନ୍ନା ପରୋକ୍ଷ ଏବଂ ଅପରୋକ୍ଷ ଦୁଇଟାକ ଜ୍ଞାନ ତାଙ୍କର ଥିବ ସୁଦର୍ଶନ କହୁଛନ୍ତି ଆମର ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏ ସାଧନାରେ ସିଦ୍ଧିଲାଭ କରିବାର ଗୁପ୍ତ ରହସ୍ୟ ହେଲା ତତ୍ତ୍ୱଦର୍ଶୀ ଗୁରୁଙ୍କର ସନ୍ତୋଷ ବିଧାନ ଏଇଟା ହେଉଛି ରହସ୍ୟ ତାଙ୍କୁ ଯଦି ଆମେ ସନ୍ତୋଷ ଯତ୍ ପ୍ରସାଦ ଆମେ ସବୁଦିନ ପାଠ କରୁଛେ ନା ଯଶ ପ୍ରସାଦାତ୍ ଭଗବତ ପ୍ରସାଦ ଯଶ ପ୍ରସାଦନ ନ ଗତି କୃତୋପି ତାଙ୍କୁ ଯଦି ଆମେ ଖୁସି କରିଦେଲେ ତାଙ୍କୁ ସନ୍ତୋଷ କରିଦେଲେ ତାହେଲେ ଆମେ ଭଗବାନ କୃପା ପ୍ରାପ୍ତ ହୋଇଯିବା ତାଙ୍କୁ ଯଦି ଆମେ ପ୍ରସନ୍ନ କରିପାରିଲେ ନାହିଁ ସେ ଆମ ଉପରେ ଅସନ୍ତୁଷ୍ଟ ହୋଇଗଲେ ତାହେଲେ ଆମର ଗତି ହେବ ନାହିଁ ଆମେ ଶ୍ରେଷ୍ଠ ଗତି ପ୍ରାପ୍ତ ହୋଇପାରିବା ନାହିଁ ତେଣୁ ପରିପ୍ରଶ୍ନ ଓ ସେବା ତତ୍ତ୍ୱଜ୍ଞାନ ଆହରଣ କରିବାର ଉପଯୁକ୍ତ ସମ୍ମିଶ୍ରଣ ଅଟେ ମୁଖ୍ୟଟା ହେଉଛି କ'ଣ ନା ଗୁରୁଙ୍କର ସନ୍ତୋଷ ବିଧାନ କରିବା ସେବା ସେଥିପାଇଁ ଆମର ସେବାଟା ରହିବା ଦରକାର ଅଛି ଏବଂ ପରିପ୍ରଶ୍ନ ମଧ୍ୟ କରିବାର ଅଛି ଖାଲି ସେବା କରିଦେବା ଆଉ ଆମେ ଗୁରୁଦେବ ଯାହା କହୁଛନ୍ତି କିଛି ଶୁଣିବା ନାହିଁ ଗୁରୁଦେବ କ'ଣ କହୁଛନ୍ତି କୁହନ୍ତୁ ଆମେ ଖାଲି ସେବା କରିଦେବା ସକାଳୁ ତାଙ୍କର ଯାଇକି କ'ଣ ଆଳତୀ କରିଦେବା ବା ତାଙ୍କର ଲୁଗାପଟା ସଫା କରିଦେବା ଏତିକି ହୋଇଗଲା ଆଉ ସିଏ କ'ଣ କହୁଛନ୍ତି ଆମେ ଶୁଣିବା ନାହିଁ କାନରେ ପୁରିବା ନାହିଁ ଏ କ'ଣ କହୁଛନ୍ତି କହୁଥାନ୍ତି ତାହେଲେ ମଧ୍ୟ ହେବ ନାହିଁ ପରିପ୍ରଶ୍ନ ଶୁଣିଲେ ସିନା ପ୍ରଶ୍ନ ଆସିବ ଆଉ ନ ଶୁଣିଲେ କ'ଣ ପ୍ରଶ୍ନ ଆସିବ ତେଣୁ ପରିପ୍ରଶ୍ନ ଓ ସେବା ତତ୍ତ୍ୱଜ୍ଞାନ ଆହରଣ କରିବାର ଉପଯୁକ୍ତ ସମ୍ମିଶ୍ରଣ ଅଟେ। ତେଣୁ ପରିପ୍ରଶ୍ନ ସହ ବିନୟ ଭାବ ମିଶ୍ରିଲେ ତତ୍ତ୍ୱଜ୍ଞାନ ମିଳେ। ପ୍ରଶ୍ନ ଯଦି ପଚାରିବା ଚ୍ୟାଲେଞ୍ଜିଂ ମୁଡ଼ରୁ ପଚାରିଲେ ହେବ ନାହିଁ, ବିନୟ ଭାବରେ ପଚାରିବାର ଅଛି। ବିନୟ ଭାବରେ କଲେ ସେଇଟା ତତ୍ତ୍ୱଜ୍ଞାନ ପ୍ରାପ୍ତ ହୋଇପାରିବେ। ବିନୟ ଭାବ ଓ ସେବା ଏଇ ଦୁଇଟି ଯଦି ନଥିବ ତାହେଲେ ତତ୍ତ୍ୱ ଗୁରୁ ବା ଆଚାର୍ଯ୍ୟଙ୍କଠାରୁ ଠିକ୍ ଉତ୍ତର ମିଳିପାରିବ ନାହିଁ। ଶିଷ୍ୟକୁ ଗୁରୁଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏବଂ ଆମେ ଖାଲି ଶିଷ୍ୟ ଭାବୁଛେ ଆମେ ଗୁରୁଙ୍କୁ ପରୀକ୍ଷା କରିବା, ଆମେ ଗୁରୁଙ୍କୁ ପରୀକ୍ଷା କରି ଗୁରୁ ଗ୍ରହଣ କରିବା, କିନ୍ତୁ ଆମେ ଭାବୁନେ ଗୁରୁ ମଧ୍ୟ ଆମକୁ ପରୀକ୍ଷା କରିବେ, ସେ କଥା ଆମେ ଚିନ୍ତା କରୁନେ। ତେଣୁ ଶିଷ୍ୟକୁ ଗୁରୁଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏବଂ ଯେତେବେଳେ ଗୁରୁ ଶିଷ୍ୟର ଉପଯୁକ୍ତ କାମନାକୁ ଉପଲବ୍ଧି କରିପାରିବେ ସେତେବେଳେ ଶିଷ୍ୟ ଉପରେ ସ୍ୱତଃ ଆଶୀର୍ବାଦ ବର୍ଷିଯିବ, ଫଳରେ ଶିଷ୍ୟ ତତ୍ତ୍ୱଜ୍ଞାନ ଲାଭ କରିପାରିବ। ଖୁସି ହୋଇଗଲେ ଶିଷ୍ୟ ତତ୍ତ୍ୱଜ୍ଞାନ ପ୍ରାପ୍ତ ହେବ। ଯଦି ଆମେ ଗୁରୁଦେବକୁ ସନ୍ତୁଷ୍ଟ କରିପାରିବା ନାହିଁ, ଗୁରୁଦେବଙ୍କ ନିର୍ଦ୍ଦେଶ ମାନିବା ନାହିଁ, ସିଏ କ'ଣ ଆମ ଉପରେ ସନ୍ତୁଷ୍ଟ ହେବେ କି? ପ୍ରଭୁପାଦର କୃପା ସନ୍ତୋଷ ବିଧାନ କରିବା ପାଇଁ ଆମର ଇସ୍କନରେ ଯେଉଁ ରହିଛି, ଇସ୍କନରେ ବିଭିନ୍ନ ନିୟମ ରହିଛି, ସେହି ନିୟମ ଅନୁସାରେ କାର୍ଯ୍ୟ କଲେ ଆମର ଗୁରୁଦେବ ସନ୍ତୁଷ୍ଟ ହେବେ, ଗୁରୁଦେବଙ୍କ ଗୁରୁଦେବ ପ୍ରଭୁପାଦ ସନ୍ତୁଷ୍ଟ ହେବେ, ପ୍ରଭୁପାଦଙ୍କର ଗୁରୁ ଭଗବାନ ସନ୍ତୁଷ୍ଟ, ଏହିଭଳି ଭାବରେ ଗୁରୁ ପରମ୍ପରାରେ ଭଗବାନ ସନ୍ତୁଷ୍ଟ ହେବେ। ଆମର କଲ୍ୟାଣ ପାଇଁ ସବୁ ନିୟମ ରହିଛି, ଏଇଟା ଆଉ କାହା ପାଇଁ କରାଯାଇନି, ଏ ନିୟମ ସବୁ ରହିଛି, ମନ ଇଚ୍ଛା କରାଯାଇ ନାହିଁ। ଏ ନିୟମ ହେଇଛି କ'ଣ ପାଇଁ? ଏଇ ନିୟମ ଦ୍ୱାରା ଆମେ ଚଳିଲେ ଆମର ମଙ୍ଗଳ ହେବ, ସେଥିପାଇଁ ନିୟମ ରହିଛି। କିନ୍ତୁ ଆମେ ଯେଉଁ ନିୟମ ସବୁ ରହିଛି ଆମେ ମାନିବା ନାହିଁ, ତାହେଲେ ଆମର କେମିତି ମଙ୍ଗଳ ହେବ? ଆମେ ତ ଗୁରୁଙ୍କୁ ପ୍ରସନ୍ନ କରିପାରିଲାନି, ଆଉ ସେ ଆମେ କେମିତି ମଙ୍ଗଳ ହେଇପାରିବୁ? ତେଣୁ ଆଶ୍ରମରେ ଯେଉଁମାନେ ରହିଛି ବିଶେଷ ଭାବରେ ସମସ୍ତଙ୍କ ପାଇଁ ଏଇଟା ନିୟମ, ଗୃହରେ ଯେଉଁମାନେ ରହିଛି ସେଇଟା ମଧ୍ୟ ଆଶ୍ରମ, ଏଇଟା ତ ଏଇଟା ଗୁରୁଙ୍କର ଆଶ୍ରମ, ଘରେ ଯେଉଁମାନେ ରହୁଛନ୍ତି ଗୃହସ୍ଥ ଆଶ୍ରମ, ସବୁକିଛି ଆଶ୍ରମ, ବାହାନପ୍ରସ୍ଥ ବ୍ରହ୍ମଚାରୀ ଗୃହସ୍ଥ ବାହାନପ୍ରସ୍ଥ ସନ୍ନ୍ୟାସ ଚାରି ଆଶ୍ରମ ରହିଛି। ଆଉ ଜଣେ କେହି ଏ ଆଶ୍ରମରୁ ଉର୍ଦ୍ଧ୍ୱକୁ ଯାଇନାହାନ୍ତି, ସମସ୍ତେ ଆହୁରି ଭିତରେ ରହିଛନ୍ତି, ସନ୍ନ୍ୟାସ ମଧ୍ୟ ତାଙ୍କର ଆଶ୍ରମ ରହିଛି, ତାଙ୍କ ନିୟମ ରହିଛି। ତେଣୁ ଏ ଶ୍ଳୋକରେ ଅନ୍ଧ ଅନୁକରଣ ବା ବିତଣ୍ଡା ଯୁକ୍ତିକୁ ନିନ୍ଦା କରାଯାଇଛି। ଆମେ ସେ ଯାହା କହିଲେ ଖାଲି ଶୁଣିଦେବା ତାହା ନୁହଁ, ଆମର ଡାଉଟ୍ ସଂଶୟକୁ ଦୂର କରିବାକୁ ପଡ଼ିବ। ଅନ୍ଧଭାବରେ ଅନୁକରଣ କରିବା ନାହିଁ ବା ବିତଣ୍ଡା ଯୁକ୍ତି କରିବା ନାହିଁ। ବିତଣ୍ଡା ଯୁକ୍ତି କଲେ ମଧ୍ୟ ଆମେ ପ୍ରକୃତ ମାନେ ଜ୍ଞାନକୁ ପ୍ରାପ୍ତ ହୋଇପାରିବା ନାହିଁ। କେବଳ ଯଦି ଶିଷ୍ୟ ଗୁରୁଙ୍କ ଠାରୁ ଶୁଣିଯିବ ତାହା ନୁହେଁ, ସେ ଗୁରୁଙ୍କ ସେବା କରି ଏବଂ ବିନୟ ସହକାରେ ପ୍ରଶ୍ନ କରି କଥାଟିକୁ ଭଲ ରକମ ବୁଝିବାକୁ ଚେଷ୍ଟା କରିବେ, ଏଇଭଳି ଭାବରେ ଏ ଜ୍ଞାନ ଜଣେ ପ୍ରାପ୍ତ ହେବ। 34 ଶ୍ଳୋକ କହିଲେ, ତେଣୁ 35 ଶ୍ଳୋକରେ 35 ଶ୍ଳୋକରେ ସିଦ୍ଧସ୍ୱାମୀ କହୁଛନ୍ତି ଜ୍ଞାନ ଫଳ ମାହ, ଏଇ ଯେଉଁ ଜ୍ଞାନ ଜଣେ ପ୍ରାପ୍ତ ହେଲେ ତା'ର କ'ଣ ଫଳ ପ୍ରାପ୍ତ ହେବେ, ତେଣୁ ଏଇଟାକୁ ଯତ୍ ଇତି ସାର୍ଦ୍ଧେ ତ୍ରିଭି 35 ଶ୍ଳୋକରେ ଏଇ ଜ୍ଞାନର ଫଳ କହିବେ। 35, 36, 37, 38 ଅଧା ଏଇ 35 ଶ୍ଳୋକରେ ଏଇ ଜ୍ଞାନର ଫଳ କହିବ କ'ଣ କ'ଣ, ସେଇଟା ଆମେ ଛାଡ଼ିଦେବା ଏତିକିରେ। କାଲି ଚତୁର୍ଥ ଅଧ୍ୟାୟ ଶେଷ କରିବା, ପରଦିନଠୁ ଆମର ଆରମ୍ଭ ହେବ କ'ଣ, ଘୂରଣ ଯାତ୍ରା, ଆମର ବଳଦେବଙ୍କ ଜୟନ୍ତୀ ଆସିବ, ବଳଦେବଙ୍କ କଥା ଆରମ୍ଭ ହେବ, 11 ଆରମ୍ଭ ହେବ, ସନ୍ଧ୍ୟାରେ ଆରମ୍ଭ ହେବ 20 ପର୍ଯ୍ୟନ୍ତ, 21 ଭାଗବତ ସପ୍ତାହ, 21, 22, 23, 24 ଜନ୍ମାଷ୍ଟମୀ, 24, 25, 25 ନନ୍ଦୋତ୍ସବ, ଏପର୍ଯ୍ୟନ୍ତ ଏଇଭଳି ଭାବରେ ଉତ୍ସବ ଚାଲିବ। ତେଣୁ 35 ଶ୍ଳୋକରେ କହୁଛନ୍ତି ଯତ୍ ଜ୍ଞାନ ତ୍ୱା, ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଲେ କ'ଣ ହେବ, ଯତ୍ ଜ୍ଞାନ ତ୍ୱା ପୁନର୍ମୋହମ୍ ଏବଂ ଯାଶ୍ୟସି ପାଣ୍ଡବ। ମୋହ, ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ଅର୍ଜୁନ ଲାଷ୍ଟକୁ କହିବେ ପ୍ରଭୁ ନଷ୍ଟ ମୋହ, ଏ ଜ୍ଞାନର ଉଦ୍ଦେଶ୍ୟ ହେଉଛି ମୋହ ନଷ୍ଟ କରିବା। ତେଣୁ ଭଗବତ ଗୀତାରେ ସବୁ ଜ୍ଞାନ ଦେଇସାରିଲା ପରେ ଭଗବାନ ଅର୍ଜୁନକୁ ପଚାରିବେ, ଅର୍ଜୁନ ପ୍ରଭୁ ନା ତୁମେ ମୋ କଥାକୁ ଶୁଣିଲେ ତ ଠିକ୍ ଠିକ୍ ଭାବରେ, କଶ୍ଚିତ୍ ଏତନ୍ କଶ୍ଚିତ୍ ତ୍ୱୟା କେଗ୍ରଣ କଶ୍ଚିତ୍ କଶ୍ଚିତ୍, ତୁମେ ଏଇଟାକୁ ଠିକ୍ ଭାବରେ ଶୁଣିଲ ତ, ଏକାଗ୍ର ଭାବରେ ଶୁଣିଲ ତ, କଶ୍ଚିତ୍ ଏତନ୍ ସୁତନ୍ ପାର୍ଥ ତ୍ୱୟା କେଗ୍ରଣ ଚେତ ସା, କଶ୍ଚିତ୍ ଅଜ୍ଞାନ ସମୟ ପୁନଃ ଧନଞ୍ଜୟ, ତୁମର ଯେଉଁ ଅଜ୍ଞାନ ଥିଲା ଯୁଦ୍ଧ କରିବନି ବୋଲି କହୁଥିଲ, ସେ ମୋହରୁ ଯାହାତ ହେଇଥିଲା ସେଇଟା ନଷ୍ଟ ହେଲା ନା ନାହିଁ, ଏ ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ ଅନ୍ତିମରେ ଭଗବାନ କହିବେ, ଏ ପ୍ରଶ୍ନ 18 ବର୍ଣ୍ଣନା କରାଯିବ। ଆର ଉଦ୍ଦେଶ୍ୟ ହେଉଛି ଆଚାର୍ଯ୍ୟମାନେ ଟୀକାରେ କହନ୍ତି ଯଦି ଅର୍ଜୁନ କହିବେ ପ୍ରଭୁ ମୁଁ ଟିକେ ଶୁଣିପାରିଲି ନାହିଁ, ଯେ ଅନ୍ୟମନସ୍କ ହେଇଯାଇଥିଲି, କାରଣ ଯୁଦ୍ଧ କ୍ଷେତ୍ରରେ କୁହାଯାଏ ମନ୍ଦିରରେ କୁହାଯାଉନଥିଲା, ସେ ଜ୍ଞାନ ଭଗବାନ ଦେଇନଥିଲେ। ଯୁଦ୍ଧ କ୍ଷେତ୍ରରେ 40 ଲକ୍ଷରୁ ଉର୍ଦ୍ଧ୍ୱ ସୈନ୍ୟ ରହିଛନ୍ତି, 18 ଅକ୍ଷୁଣୀ ସୈନ୍ୟ, ସେଠି ହାତୀ ଛତି ସବୁ ରହିଛନ୍ତି, ଘୋଡ଼ା ହାତୀ ସବୁ ବିଭିନ୍ନ ପ୍ରକାର ପଶୁ ସବୁ ବିଭିନ୍ନ ପ୍ରକାର ବାଦ୍ୟ ବାଜୁଛି, ଏସବୁ ରହିଛି। ଏହିଭଳି ଭାବରେ ସେଇ ସ୍ଥିତିରେ କଥା କୁହାଯାଇଛି। ତେଣୁ ଏ କହିବାର ଉଦ୍ଦେଶ୍ୟ ହେଉଛି, ଭଗବାନ କହୁଥିଲେ ଯେ ଅର୍ଜୁନ ଯଦି ତୁମେ ଶୁଣିପାରିଲ ନାହିଁ ବା ବୁଝିପାରିଲ ନାହିଁ ତାହେଲେ ମୁଁ ଆଉଥରେ କହିବି। ଆଉଥରେ କହିବା ପାଇଁ ମଧ୍ୟ ଭଗବାନ ପ୍ରସ୍ତୁତ ଥିଲେ। ଯଦି ପ୍ରଭୁ ଯଦି ଅର୍ଜୁନ କହିବେ ପ୍ରଭୁ ମୁଁ ଠିକ୍ ଭାବରେ ଶୁଣିଛି ନାହିଁ, କେମିତି ଜାଣିବି ନା ତୁମର ମୋହ ନଷ୍ଟ ହୋଇଯିବ। ତେଣୁ ଅର୍ଜୁନ ପ୍ରଭୁ ମୋର ମୋହ ନଷ୍ଟ ହୋଇଯାଇଛି, ନଷ୍ଟ ମୋହ ସ୍ମୃତି ଲଘ୍ୱା ତୋ ପ୍ରସାଦାତ୍ ନାଚୁତ, ମୁଁ ଏଇ ଜ୍ଞାନ ପ୍ରାପ୍ତ ହେଇ ମୋର ମୋହ ଦୂର ହୋଇଯାଇଛି। ଭଗବାନ ଅନ୍ତିମରେ କହିଲେଣି ଅର୍ଜୁନ ତୁମେ ଯୁଦ୍ଧ କର। ତେଣୁ ଅର୍ଜୁନ କହିଲେ ପ୍ରଭୁ ଆପଣ ନ କହିଲେ ମଧ୍ୟ ମୁଁ କରିସେ ବଚନ ତବ, ମୁଁ ଆପଣଙ୍କ ବଚନ ପାଳନ କରିବି, ମୁଁ ଯୁଦ୍ଧ କରିବି। ତେଣୁ ଏଠି ସେ କଥା କୁହାଯାଉଛି, ଯହଜ ଜ୍ଞାନ ନ ପୁନର୍ମୋହ ଏବେ ଆସୁଛି, ଆଉ ମୋହ ରହିବ ନାହିଁ। ମୋହ ବର୍ତ୍ତମାନ ଆମେ ମୋହଗ୍ରସ୍ତ ହେଇକି ରହିଛେ, ମୋହଗ୍ରସ୍ତ ହେଇକି ରହିଛେ, ଅହମ୍ ମମେତି ଏ ମୋହ, ଶରୀର ହେଉଛି ମୋ ମୁଁ ଆଉ ମୋର ଶରୀର ସମ୍ବନ୍ଧୀ ହେଉଛି ମୋର, ଅହମ୍ ମମେତି ଇଏ ହେଉଛି ମୋହ। ତେଣୁ ଏହି ମୋହରେ ଆମେ ସମସ୍ତେ ରହିଛେ, ମୋହ ଥିବାରୁ ଆମେ ସ୍ମୃତି ନଷ୍ଟ ହୋଇଯାଇଛି, ସ୍ମୃତି ନଷ୍ଟ ହୋଇଯାଇଥିବାରୁ ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ଭୁଲି ଯାଇଛେ। ଏ ମୋହ ଯେତେବେଳେ ଦୂର ହୋଇଯିବ ଆମ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇଯିବ। ଆମେ ଭଗବାନଙ୍କ ସହିତ କ'ଣ ବେଦରେ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅବିଧେୟ ଏବଂ ପ୍ରୟୋଜନ। ଏହି ସମସ୍ତ ଜ୍ଞାନର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ସହିତ ସମ୍ବନ୍ଧକୁ ଆମେ ଜାଣିବା। ତେଣୁ ଭଗବାନ ଏଠି କହୁଛନ୍ତି ଯତ୍ ଜ୍ଞାନତା ନ ପୁନର୍ମହମ ଏବେ ଆସିଛି ପାଣ୍ଡବ। ପାଣ୍ଡବ ଏ ଜ୍ଞାନ ଜଣେ ପ୍ରାପ୍ତ ହେଲେ ଆଉ ତାଙ୍କର ମୋହ ରହିବ ନାହିଁ। ତେଣୁ ଯେନ ଯେଉଁ ମୋହ ନ ରହିଲେ କ'ଣ ହେବ ନା, ଯେନ ଭୂତାନି ଅଶେଷାଣି ଦ୍ରକ୍ଷସି ଆତ୍ମନି ଅତୁମୟୀ, ଯେତେ ସବୁ ଜୀବ ରହିଛନ୍ତି ଭୂତାନି ଅଶେଷାଣି, ଅନେକ ପ୍ରକାର ଜୀବ ଖାଲି ଭୌତିକ ବ୍ରହ୍ମାଣ୍ଡରେ ରହିଛନ୍ତି, ବ୍ରହ୍ମାଙ୍କର ଏଇ ଚତୁର୍ମୁଖୀ ବ୍ରହ୍ମାଣ୍ଡ ବ୍ରହ୍ମାଙ୍କର ବ୍ରହ୍ମାଣ୍ଡରେ ରହିଛନ୍ତି, ତା ନୁହଁ ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଅଶେଷାଣି ଶେଷ ହେବ ନାହିଁ ଭୂତାନି, ଏତେ ଜୀବ ରହିଛନ୍ତି। ଯେନ ଭୂତାନି ଅଶେଷାଣି ଦକ୍ଷସି, ଏ ସମସ୍ତ ଜୀବମାନଙ୍କୁ ତୁମେ ଦେଖିବ ଦକ୍ଷସି କିଭଳି ଭାବରେ ନା ଆତ୍ମନି, ମୋ ପାଖରେ ଦେଖିବ, ମୋରି ଭିତରେ ସମସ୍ତେ ରହିଛନ୍ତି, ଏମାନେ ସବୁ ମୋର ଅଂଶ, ଅଥୋମୟି ଏଇଭଳି ଭାବରେ ମୋତେ ତୁମେ ଦେଖି ଦର୍ଶନ କରିବ। ଏ ଜ୍ଞାନ ପ୍ରାପ୍ତ ହେଲେ ଭଗବାନଙ୍କୁ ଆମେ ଠିକ୍ ଭାବରେ ବୁଝିବା, ଜ୍ଞାନ ପ୍ରାପ୍ତ ହେଲେ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ଜ୍ଞାନ ଜ୍ଞାତ ପ୍ରାପ୍ୟ ପୁନର୍ ବନ୍ଧୁ ବଧା ନିମିତ୍ତ ମୋହମ୍ ନ ପ୍ରାପ୍ସି। ଯେଉଁ ଅର୍ଜୁନ କହୁଥିଲେ ଏମାନେ ମୋର ବନ୍ଧୁ, ଏମାନେ କେମିତି ମୁଁ ହତ୍ୟା କରିବି, ଏଇ ମୋହ ରହିବ ନାହିଁ। ତତ୍ର ହେତୁ ଯେନ ଜ୍ଞାନେନ ଭୂତାନି ଅଶିଷାଣି ପିତୃପୁତ୍ରାଦିନି ସ୍ୱ ଅବିଦ୍ୟା ବିଜୃପିତାନି ଆତ୍ମନେବ ଅଭେଦେନ ଦକ୍ଷସି। ଆମେ ଅବିଦ୍ୟାଗ୍ରସ୍ତ ହୋଇଥିବାରୁ ଆମେ ଭାବୁଛେ ଏମାନେ ସବୁ ପିତା ପୁତ୍ର ଏସବୁ ରହିଛନ୍ତି, ଆମେ ଅଭେଦ ଦେଖୁଛେ, ଆମର ଆମ ସହିତ ଏମାନେ ଭେଦ ନାହିଁ, ଅଭେଦ ରହିଛନ୍ତି ବୋଲି ଭାବୁଛେ। ଅଥୋ ଅନନ୍ତରମ୍ ଆତ୍ମାନ ମୟି ପରମାତ୍ମାନ ଅଭେଦନ ଦକ୍ଷସି। ଏ ଜ୍ଞାନ ପ୍ରାପ୍ତ ହେଲେ ସେମାନେ ଦେଖିବେ ପରମାତ୍ମାଟାରୁ ଏମାନେ ଅଭେଦ, ଭେଦ ନାହିଁ। ମୋ ସହିତ ଯେମିତି ଅଭେଦ ବୋଲି ଚିନ୍ତା କରୁଛି, ସେ ପରମାତ୍ମାଙ୍କ ସହିତ ଅଭେଦ ବୋଲି ଚିନ୍ତା କରିବା, ଏ ଜ୍ଞାନ ଏମାନେ ପ୍ରାପ୍ତ ହେବେ, ଆମେ ଯାହା ମୋହ ନଷ୍ଟ ହେବ। ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭାବାର୍ଥରେ କହୁଛନ୍ତି ଭ୍ରମ ଦ୍ୱାରା, ଯେ ବିଶେଷ ଭାବରେ ମାୟାବାଦୀମାନଙ୍କ ବିଷୟରେ କହୁଛନ୍ତି ଭଗବାନ ପ୍ରଭୁପାଦ ମହାରାଜ, ମାୟାବାଦୀ ଦାର୍ଶନିକ କ'ଣ ଭ୍ରମ ଦ୍ୱାରା ବଶବର୍ତ୍ତୀ ହୋଇ ଭାବନ୍ତି ଯେ କୃଷ୍ଣ ଅନେକ ରୂପରେ ନିଜକୁ ବିସ୍ତାର କରି ନିଜର ବ୍ୟକ୍ତିଗତ ଅସ୍ତିତ୍ୱ ହରାଇଛନ୍ତି। ଯେମିତି ଆମେ ଦେଖୁଛେ ଆମ ପାଖରେ 100 ଟଙ୍କା ଅଛି, ଯଦି ଖର୍ଚ୍ଚ ହୋଇଗଲା 50, 20, 30 କୋଟି ସରିଗଲା, ଆଉ ରହିଲେ ଜିରୋ ହୋଇଗଲା, ଆଉ ରହିଲାନି ଧନ। ସେଇଭଳି ଭାବରେ ଭଗବାନ ନିଜକୁ ବିସ୍ତାର କରିଦେଲେ ଅନେକ ପ୍ରକାର ରାମାଦି ମୂର୍ତ୍ତି ଶିକଳା ଅନେକ ନିୟମେନ ବହୁତ ପ୍ରକାର ନିଜକୁ ଭଗବାନ ଅବତାର ଗ୍ରହଣ କରିଛନ୍ତି। ତେଣୁ ଆଉ ଭଗବାନ ନାହାନ୍ତି, ଭଗବାନ ଶୂନ ହୋଇଗଲେ ମାୟାବାଦୀମାନଙ୍କର ଧାରଣା, ନିଜର ବ୍ୟକ୍ତିଗତ ଅସ୍ତିତ୍ୱ ହରାନ୍ତି। କିନ୍ତୁ ଏ ପ୍ରକାର ଭାବନା ଭୌତିକ ଭାବନା ଅଟେ। ମାୟାବାଦୀ ଦାର୍ଶନିକଗଣ ଏକଥା ବୁଝିପାରନ୍ତି ନାହିଁ ଯେ ଅଦ୍ୱୟ ଜ୍ଞାନ ଭଗବାନଙ୍କର ଅର୍ଥ ଏକ, ଏବଂ ସେଥିରେ ଏକ ଯୋଗ ହେଲେ ଏକ ହୁଏ, ଏବଂ ସେ ଏକରୁ ଏକ ବିୟୋଗ କଲେ ମଧ୍ୟ ଏକ ହୁଏ, ପୂର୍ଣ୍ଣ ସେ ପୂର୍ଣ୍ଣ ପୂର୍ଣ୍ଣ ସେ ପୂର୍ଣ୍ଣ ଆଦାୟ ପୂର୍ଣ୍ଣ ଭାବ ବସିଥାନ୍ତି। ପ୍ରଭୁପାଦ ମହାରାଜ ଅନ୍ୟ ସ୍ଥାନରେ କହିଛନ୍ତି ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ। ଆମର ମ୍ୟାଥମେଟିକ୍ସ କ'ଣ, 1+1=2, 1+1=2 ହେବ, କିନ୍ତୁ ସ୍ପିରିଚୁଆଲ ମ୍ୟାଥମେଟିକ୍ସ ହେଉଛି 1+1=1, 1+1 କରିଦେଲେ 0 ହେଇଯିବ ନା, ଇଏ ହେଉଛି 1+1 କଲେ ମଧ୍ୟ 1, ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ। ଏହା ଚିତ୍ ଜଗତରେ ପ୍ରଯୁଜ୍ୟ, ଏକରୁ ଏକ ମିଶେଇଲେ ଏକ ଏକରୁ ବିୟୋଗ କଲେ ମଧ୍ୟ ଏକ ଭୌତିକ ଜଗତରେ ଏହା ସମ୍ଭବ ନୁହେଁ। ତେଣୁ ମାୟାବାଦୀମାନେ ଏହି ଭୌତିକ ଧାରଣାରେ ଏଭଳି ଭାବରେ ଚିନ୍ତା କରନ୍ତି। ତେଣୁ ଜୀବ ଭଗବାନଙ୍କର ନିତ୍ୟ ଦାସ ହିସାବରେ କୃଷ୍ଣଙ୍କଠାରୁ କଦାପି ବିଚ୍ଛିନ୍ନ ହୋଇପାରିବ ନାହିଁ ଏବଂ ନିଜକୁ କୃଷ୍ଣଙ୍କଠାରୁ ଅଲଗା ଭାବିବା ହିଁ ହେଉଛି ମାୟା। ଗୀତାର ସମୁଦାୟ ଶିକ୍ଷା ହିଁ ଏହି କଥାକୁ ଲକ୍ଷ୍ୟ କରି ଦିଆଯାଇଛି। ଆମେ ଭଗବାନଙ୍କ ଅଂଶ, ଆମର ମାୟା ଦୂର ହୋଇଗଲେ ଆମେ ଜାଣିବା ଯେ ଆମେ କିଏ। ଆମେ ହେଉଛି ଭଗବାନଙ୍କ ଅଂଶ, ଆମର ଗୋପୀ ଭର୍ତ୍ତରୁ ପଦକ ମଳିବ ଦାସ ଦାସାନ ଦାସ ନାହାନ୍ ବିପ୍ରୋ ନ ଚ ନରପତି ନ ବୈଶ୍ୟ ନ ଶୂଦ୍ରବା ନ ଚ ଗୃହୀ ନ ବନସ୍ପତି। ଏସବୁ ଆମେ ବ୍ରହ୍ମଚାରୀ ନୁହଁ କି ଗୃହସ୍ଥ ନୁହଁ କି ବାନପ୍ରସ୍ଥ ନୁହଁ କି ସନ୍ନ୍ୟାସ ନୁହଁ କି କ'ଣ ବ୍ରାହ୍ମଣ ନୁହଁ କି କ୍ଷତ୍ରିୟ ନୁହଁ କି ବୈଶ୍ୟ ନୁହଁ କି ଶୂଦ୍ର ନୁହଁ, ତାହେଲେ ଆମେ କ'ଣ ନା କିନ୍ତୁ ପ୍ରଦ୍ୟୁନ୍ ନିଖିଳ ପରମାନନ୍ଦ ପୂର୍ଣ୍ଣ ତା ଭେଦ ପରମାନନ୍ଦ ଭଗବାନଙ୍କର ପୂର୍ଣ୍ଣ ଅମୃତ ସେ ତାଙ୍କର ସେ ହେଉଛନ୍ତି ଗୋପୀ ଭର୍ତ୍ତୁ ଗୋପୀମାନଙ୍କର ପାଳନକାରୀ ତାଙ୍କର ଦାସଙ୍କର ଦାସଙ୍କର ଦାସ। ଇଏ ଆମର ସ୍ଥିତିକୁ ଆମେ ବୁଝିବା, ମୋହ ଦୂର ହେଲେ ଆମେ ଏଇ ସ୍ଥିତିକୁ ଆସିବା। ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି, ଆକୁ ଭାବ କୁହାଯାଏ। ଏ ଭକ୍ତି ମାର୍ଗରେ ଯେଉଁ ଅଗ୍ରସର ହେଲେ ଇଏ ହେଉଛି ଆମେ ରୂପ ଗୋସ୍ୱାମୀ ତାଙ୍କର ଭକ୍ତି ସ୍ୱାମୀ ସୁନ୍ଦର ସେକଟା କହିଛନ୍ତି ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଏଭଳି ଭାବରେ କଲା ପରେ କ'ଣ ହେବ ନା ଆମେ ଗୋଟେ ଷ୍ଟେଜ୍କୁ ଆସିବା ଯେଉଁ ଭାବ କୁହାଯାଏ ଭାବ ଷ୍ଟେଜ୍। ଭାବ ଷ୍ଟେଜ୍ରେ କହିଲେ ଆମେ ଭଗବାନଙ୍କର ସହିତ ସମ୍ବନ୍ଧ ଜାଣିପାରିବା। ଆମେ ଯେମିତି ବର୍ତ୍ତମାନ କଥା ହେଉଛେ ସେଭଳି ଭାବରେ କଥାବାର୍ତ୍ତା ହେବ ଭାବର କଥା। ଏଭଳି ଭାବରେ ଭକ୍ତଙ୍କର ଭଗବାନଙ୍କର ଭାବର ଆଦାନ ପ୍ରଦାନ ହୁଏ, ସେ ଭାବ ସ୍ତର ଆସିବ। ଏ ସମ୍ବନ୍ଧ ଜ୍ଞାନ ଜାଣିବା ଆମର ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି। ତେଣୁ ଏଇଟାକୁ କୁହାଯାଏ ମୁକ୍ତି। ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ମୁକ୍ତି କହିଲେ ମୁକ୍ତି ହିତୁଆ ଅନ୍ୟଥା ରୂପମ ସ୍ୱରୂପେଣ ବ୍ୟବସ୍ଥିତି। ମୁକ୍ତି କହିଲେ ଆମର ସ୍ୱରୂପରେ ଆମେ ବ୍ୟବସ୍ଥିତ ସ୍ୱରୂପରେ ରହିବା। ଆମର ସ୍ୱରୂପ ହେଉଛି ଜୀବର ସ୍ୱରୂପ ହେଉ କୃଷ୍ଣ ନିତ୍ୟ ଦାସ, ଆମର ସ୍ୱରୂପ ହେଉଛି ଭଗବାନଙ୍କ ଦାସ। କିନ୍ତୁ ଆମେ ଗୋଦାସ ହେଇଯାଉଛୁ, କ'ଣ ଗୋସ୍ୱାମୀ ହେଇପାରୁନୁ ଆମେ, କ'ଣ କୃଷ୍ଣଦାସ ଆମେ ଜାଣିପାରୁନୁ, ଆମେ କହୁଛୁ ଗୋଦାସ। ଆମେ ଇନ୍ଦ୍ରିୟଙ୍କର ଦାସ ହେଇକି ରହିଛେ, ମୋହ ଦୂର ହେଲେ ଆମେ ଗୋଦାସ ପରିବର୍ତ୍ତେ ଆମେ ହେବା କୃଷ୍ଣଙ୍କର ଦାସ ହେବା, ଗୋବିନ୍ଦ ଦାସ ହେବା, ଗୋଦାସ ହେଇକି ରହିଛେ ଗୋବିନ୍ଦ ଦାସ ହେବା। ତେଣୁ 3.5 ଶ୍ଳୋକରେ କଥା କୁହାଯାଇଛି ମୋହର ଯେଉଁ ଜ୍ଞାନର ଫଳ, ଏ ଗୋଟିଏ ହେଲା ଫଳ। ଦ୍ୱିତୀୟ ହେଉଛି କ'ଣ ନା ଅପି ଚେଦସି ପାପେ ଭ୍ୟୋ ସର୍ବେଭ୍ୟ ପାପ ଉତ୍ତମ ସର୍ବଜ୍ଞାନ ପ୍ରବେଣୈବ ଭୁଜିନଂ ସନ୍ତରିଷ୍ୟସି। ଏଇ ଯେଉଁ ଜ୍ଞାନ ଜଣେ ପ୍ରାପ୍ତ ହେଲା ମାନେ ଅପି ଚେଦସି ପାପେ ଭ୍ୟୋ, ଯେତେ ବଡ଼ ପାପୀ ହେଉଥା ନା କାହିଁକି ଯେତେ ପାପ ସେ କରିଥାଉ ସର୍ବେଭ୍ୟ ପାପ ଉତ୍ତମ, ଯେତେ ପ୍ରକାର ପାପ ରହିଛି ଅଜାମିଳ କଥା ଆସିଲା ବହୁତ ପ୍ରକାର ଲିଷ୍ଟ ହେଇଥିଲା ତାର, ସର୍ବଜ୍ଞାନ ପ୍ରବେଣୈବ ଭୁଜିନଂ ସନ୍ତରିଷ୍ୟସି। ଏ ସବୁକିଛି ପାପ ଜ୍ଞାନ ରୂପକ ନୌକାରେ ଆମେ ବୃଜିନା ସନ୍ତରିଶେଷି ପାପର ଯେଉଁ ଫଳ ରହିଛି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରହିଛି ସେସବୁ ପାର ହୋଇଯିବା ବୃଜିନା ସନ୍ତରିଶେଷି, ବହୁତ ସମ୍ୟକ ରୂପରେ ପାର ହୋଇଯିବା ସନ୍ତରିଶେଷି। ତେଣୁ ଏଠି 36 ଶ୍ଳୋକରେ କୁହାଯାଉଛି ଯେ ସମ୍ୟକ ଅନାୟାସେନ ତରିଶେଷି, ସମ୍ୟକ ସନ୍ତରିଶେଷ କହିଗଲା ନା ସମ୍ୟକ ତରିଶେଷ ମାନେ ଅନାୟାସରେ ଆମେ ଜାଣିପାରିବା ନାହିଁ ଆମେ ଏ ଭବସାଗରକୁ ପାର ହେଉଛେ ବୋଲି। ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକା ସେ ଯେଉଁ ପ୍ରଶାନ୍ତ ମହାସାଗର ଇତ୍ୟାଦି ସବୁ ରହିଛି ସେ ସାଗର ଆମେ ଯାଇଥିଲୁ ଯାଇଥିଲୁ ୟୁରୋପରେ ସେ ଯେଉଁ କ'ଣ ସେଇଟା ନରୱେ ନରୱେକୁ ଯାଇଥିଲୁ, ସେଠୁ ଆମର ସ୍ୱିଡ଼େନ ଡେନମାର୍କକୁ ଯାଇଥିଲୁ ନରୱେ ସେ ଜାହାଜରେ ଯାଇଥିଲୁ। ସେ ଜାହାଜରେ ଯେଉଁ ରହିଛି ଆଜିକାଲି ବହୁତ ଇମ୍ପ୍ରୁଭ୍ ହୋଇଗଲାଣି, ସେତେବେଳେ ତ ଏତେ ଇମ୍ପ୍ରୁଭ୍ ନଥିଲା। ସେ ଯାଇଥିଲେ ଗୋଟେ ପନ୍ୟବାହୀ ଜାହାଜରେ, ସେଥିରେ ମାନେ ଯେଉଁ ଝଡ଼ ଇତ୍ୟାଦି ହେଲେ ପ୍ରଶାନ୍ତ ମହାସାଗରରେ ବେଶୀ ଝଡ଼ ହୁଏ, ତେଣୁ ତାଙ୍କ ଭିତରେ ହାର୍ଟ ଆଟାକ୍ ହୋଇଥିଲା ପ୍ରଭୁପାଦ ମହାରାଜଙ୍କର। ତେଣୁ ଇଏ ଯେଉଁ ପାର ହେଉଛି ବୋଲି ଆମେ ଜାଣିପାରିବା କଷ୍ଟ ହେଉଛି ବହୁତ କଷ୍ଟ। କେମିତି ଇଏ ପ୍ରଭୁପାଦ ମହାରାଜ ଯାଇଥିଲେ ସିଝା ଖାଉଥିଲେ ସିଝେଇକି ଖାଉଥିଲେ ଖାଦ୍ୟ, ତାଙ୍କର ଖାଦ୍ୟ ନଥିଲା, ତାଙ୍କୁ ଦିଆଯାଇଥିଲା ପରିବାପତ୍ର ସବୁ ଦିଆଯାଇଥିଲେ ନିଜେ ରୋଷେଇ କରି ଖାଉଥିଲେ ଏଇଭଳି ଭାବରେ। ଏବଂ ମାସରୁ ଉର୍ଦ୍ଧ୍ୱ ସମୟ ଲାଗିଥିଲା ଯିବା ପାଇଁ ଏ ଭବସାଗର ପାର ହେବା ପାଇଁ, କିନ୍ତୁ ସନ୍ତରିଶେଷ କହିଲେ କ'ଣ ଅନାୟାସ ଆମେ ଜାଣିପାରିବା, ଆୟାସ ମାନେ କଷ୍ଟ ନାହିଁ, ଆମେ କେତେବେଳେ ଭବସାଗର ପାର ହେଇଗଲେ ଆମେ ଜାଣିପାରିବା ନାହିଁ ଭବସାଗର ପାର ହେଇଗଲେଣି ବୋଲି ଏ ଜ୍ଞାନ ଏଭଳି ଭାବରେ ଅନାୟାସ ପାର ହେଇଯିବ ଜାଣେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ବହୁତ ଭାବାର୍ଥ ରହିଛି, ଆମେ ସଂକ୍ଷେପ କହିବାକୁ ଯାଉଛେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, କୃଷ୍ଣ ଭାବନା ରୂପକ ନୌକା ଅତି ସରଳ ଏବଂ ତତ୍ ସଙ୍ଗେ ସଙ୍ଗେ ଅତି ଦିବ୍ୟ ମଧ୍ୟ ଅଟେ। ବହୁତ ସରଳ ଭାବରେ ଭଗବାନ ପ୍ରସାଦ ସେବନ କରିବା, ଭଗବାନ ନାମ ଜପ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଚ୍ୟାଣ୍ଟ ଡ୍ୟାନ୍ସ ଆଣ୍ଡ ବି ହାପି। ପ୍ରସାଦ ଖାଇବା, ଭଗବାନଙ୍କର ନାମ ନେବା, ନୃତ୍ୟ କରିବା ଏବଂ ଆନନ୍ଦ ରହିବା। ଆ ଭିତରେ କେତେବେଳେ ଆମେ ଭବସାଗର ପାର ହେଇଗଲେଣି ଜାଣିପାରିବା ନାହିଁ। ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା କହିଛନ୍ତି ସପ୍ତମ ବଚନ ନବମ ଅଧ୍ୟାୟରେ, ପ୍ରଭୁ ନୈବ ଦ୍ୱିଜେ ପର ଦୂରତୟା ବୈତରଣିଆ ତୁଦ୍ବୀର୍ଯ୍ୟ ଗାୟନ ମହାମୃତ ମକ୍ଲୁଚିତ। ଏଇ ଯେଉଁ ଦୂରତୟା ବୈତରଣିଆ, ଏ ଭବସାଗର ପାର ହେବା ବହୁତ କଷ୍ଟ, କିନ୍ତୁ ମୁଁ ସେଥିପାଇଁ ଉଦ୍ବିଗ୍ନ ହେଉନାହିଁ। କାହିଁକି ନା ତୁଦ୍ବୀର୍ଯ୍ୟ ଗାୟନ ମହାମୃତ ମକ୍ଲୁଚିତ, ଆପଣଙ୍କର ଗୁଣଗାନ କରିବାରେ ମୁଁ ମଗ୍ନ ହୋଇଯାଇଛି, ମତ ହୋଇକି ରହିଛି, ମୁଁ ଜାଣିପାରୁନି କଷ୍ଟ ହେଉଛି ବୋଲି। ଏଣେ ପ୍ରଶ୍ନ ପଚାରିଥିଲେ, ଯେଉଁ କଷ୍ଟ ହେଉଛି, ଯେଉଁ ଜଣେ ମୃତ୍ୟୁବରଣ ସମୟରେ 100ଟି କୁକୁଡ଼ା କମଳ କଙ୍କଡ଼ା ବିଷୟ କାମରେ ଯେଉଁ କଷ୍ଟ ହୁଏ, ସେଇ କଷ୍ଟ ହୁଏ, ସେ ଭକ୍ତକୁ ସେଇ କଷ୍ଟ ହୁଏ କି ନାହିଁ? ତେଣୁ ଭକ୍ତକୁ ଏଇଠି ତା'ର ଉତ୍ତର ରହିଛି କଥା ପ୍ରହ୍ଲାଦ ମହାରାଜ କହିଛି ସେଇଟା। ମୁଁ ଜାଣିପାରୁନାହିଁ କ'ଣ କ'ଣ କଷ୍ଟ, କାହିଁକିନା ସ୍ୱଚେତ ବିମୁଖ ଚେତ ଆମେ ତୋଦ୍ବୀର୍ଯ୍ୟ ଗାୟନ ମହାମତ ମଗ୍ନଚିତ, ଆମେ ଭଗବାନଙ୍କର ଗୁଣଗାନ କରି ଏଭଳି ମତ ଭାବରେ ରହିଛେ, ଆମ ଶରୀର କେତେବେଳେ କ'ଣ ହେଲାଣି ସେମାନେ ଜାଣିପାରିବେ ନାହିଁ। ଯେଉଁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଭାଗବତ କଥା କହୁଥିଲେ, ସେ ଶରୀରକୁ ତ୍ୟାଗ କରିଦେଇଥିଲେ, ଧ୍ୟାନ କରି ତ୍ୟାଗ କରିଦେଇଥିଲେ, କିନ୍ତୁ ଯେଉଁମାନେ କଷ୍ଟ ପାଇଲେ ମଧ୍ୟ ସେମାନେ ଜାଣିପାରନ୍ତି ନା ଶରୀରକୁ କଷ୍ଟ ହେଉଛି ବୋଲି, କାରଣ ସେ ଶରୀର ଚେତନା ନଥାନ୍ତି। ଏ ପ୍ରଶ୍ନଟି ପଚାରିଥିଲେ ଜଡ଼ଭରତକୁ ପଚାରିଥିଲେ ରାଜା ରଘୁବାଣ, ଯେମିତି ସେ ଉଦାହରଣ ଦେଲେ, ଆମେ ଯେଉଁ ବର୍ତ୍ତମାନ କ୍ଷୀର ଭୋଗ ଲାଗିବ ଭଗବାନ ପାଖରେ, ଏଇଟା ହେଉଛି ଫ୍ରେଶ୍ ଏକ୍ଜାମ୍ପଲ ଆମେ ଦେବା। ବର୍ତ୍ତମାନ ଭଗବାନ ପାଖରେ ଲାଗିଛି କ୍ଷୀର, ଆମେ ସେଇ ଉଦାହରଣଟି ଦେବା। କ୍ଷୀର ଯେତେବେଳେ ଉତ୍ତପ୍ତ ହେଉଥିଲା ହାଣ୍ଡିରେ ବା ଚୁଲିରେ ଯେଉଁ ରହିଥିଲା ଇଏରେ ଡିକ୍ଚିରେ, ଡିକ୍ଚିଟା ନୂଆ ନିଆଁର ଗରମରେ ଉତ୍ତପ୍ତ ହୋଇଯାଉଛି, ତେଣୁ ଡିକ୍ଚିଟା ଉତ୍ତପ୍ତ ହେଲେ କ୍ଷୀର ମଧ୍ୟ ଉତ୍ତପ୍ତ ହୋଇଯାଉଛି। ତେଣୁ ଏଇ କ୍ଷୀର ଯେଉଁ ରହିଛି ଡିକ୍ଚିରେ, ତେଣୁ ନିଆଁ ଦ୍ୱାରା କ୍ଷୀର ଡିକ୍ଚି ଯେତେବେଳେ ଉତ୍ତପ୍ତ ହେଉଛି, ନିଆଁ ମଧ୍ୟ କ୍ଷୀର ମଧ୍ୟ ଉତ୍ତପ୍ତ ହୋଇଯିବ। ତେଣୁ ଏଇ ପ୍ରଶ୍ନଟି ପଚାରିଥିଲେ ରଘୁବାଣ ଜଡ଼ ଭରତକୁ। ତେଣୁ ଆମର ଆତ୍ମା ସେଇ ଶରୀର ଭିତରେ ରହିଛି, ଶରୀରକୁ କଷ୍ଟ ହେଲେ ଆତ୍ମାକୁ କେମିତି କଷ୍ଟ ନ ହେବ? ତେଣୁ ଜଡ଼ଭରତ ସେ କେମିତି ଜଡ଼ ନୁହଁନ୍ତି, ସେ ସବୁ ଜାଣନ୍ତି, ତେଣୁ ସେ କହିଲେ ଏ ଭୌତିକ ଉଦାହରଣ ସେଠି ଲାଗୁ ହେବ ନାହିଁ। ଆମେ ଶରୀରଠାରୁ ଭିନ୍ନ, ଏ ଚେତନାକୁ ନ ଆସିବା ପର୍ଯ୍ୟନ୍ତ ଏଇଟା ବୁଝିପାରିବା ନାହିଁ। ଆମେ ଶରୀର ଚେତନା ଥିବା ପର୍ଯ୍ୟନ୍ତ ଆମେ ଏଇଟା ଏଇଭଳି ରାଜା ରଘୁବାଣ ଯେଉଁଭଳି ଭାବେ କହିଲେ ଆମେ ସେଇଟା ଚିନ୍ତା କରିବା। ସେଇଥିପାଇଁ ଜଡ଼ଭରତ କହିଲେ କ'ଣ, ତମେ ହେଉଛ ଅକବିତ କବିତ ବାଦ ବାଦାନ, ତମେ ମୂର୍ଖ କିନ୍ତୁ ବହୁତ ବିଜ୍ଞାନ ଜ୍ଞାନୀ ବୋଲି କଥା କହୁଛ। ଭଗବାନ ଯେମିତି ଅର୍ଜୁନକୁ କହିଥିଲେ ପ୍ରଥମେ କ'ଣ, ତୁମ ପ୍ରଜ୍ଞାବାନ ସେ ଭାସେ, ତମେ ପ୍ରକୃତରେ ମୂର୍ଖ ନମ୍ବର ୱାନ୍, ଏଇଭଳି ଭାବରେ କହିଥିଲେ। ଯାହା ହଉ, ଇଏ ଶରୀରର ଇଏରେ ଆତ୍ମା, ଯେଉଁମାନେ ଆତ୍ମା ଚେତନ ସ୍ତରକୁ ଗଲେଣି, ସେମାନେ ଶରୀର ଚେତନାରେ ନଥାନ୍ତି। ଶରୀରକୁ କେତେ କଷ୍ଟ ହେଉଛି କିଛି ହେଉଛି ଜାଣିପାରୁ, କାରଣ ସେମାନେ ଶରୀର ନୁହନ୍ତି। ଏଇଟା ବୁଝିବା ଆମ ପାଖରେ ଏତେ ସମ୍ଭବ ନୁହଁ, ଏତେ ସହଜ ନୁହଁ, ବୁଝିପାରିବା ନାହିଁ, କାରଣ ଆମେ ଶରୀର ଚେତନାରେ ରହିଛେ। ତେଣୁ ଏଇଭଳି ଭାବରେ ଏଥିପାଇଁ କୁହାଯାଉଛି କ'ଣ, ବୁଝିନାମ ସନ୍ ତରିଶେଷୀ, ସବୁ ପ୍ରକାର ଦୁଃଖ ସବୁ ପ୍ରକାର କଷ୍ଟରୁ ବହୁତ ଅନାୟାସରେ ପାର ହୋଇଯିବେ। ସେ ଜାଣିପାରିବେ ନାହିଁ ମୁଁ ଏଇସବୁ ଭବସାଗରରୁ ପାର ହେଉଛି ବୋଲି। ଭବସାଗର ତ ଜଣେ ପାର ହୋଇପାରିବ ନାହିଁ, କିନ୍ତୁ ଇଏ ଯେଉଁ ପଧା ରହିଛି, ଇଏ ଏଭଳି ଭାବରେ ପାର ହେବେ, ଭବସାଗରରୁ ପାର ହେଉଛି ବୋଲି ସେ ଜାଣିପାରିବେ ନାହିଁ। ଆଖି ଖୋଲିଲା ବେଳକୁ କଟନ ମହାରାଜ ଗୋଟିଏ ମୁହୂର୍ତ୍ତରେ ଭଗବାନ ଧ୍ୟାନ କଲେ, ଭଗବାନ ଧାମ ଯାଇ ପହଞ୍ଚିଗଲେ, ଆଖି ଖୋଲିଲା ବେଳକୁ ଭଗବାନ ଧାମରେ ପହଞ୍ଚିଗଲେଣି, ଏ ବ୍ୟବସାୟରୁ ପାର ହେଇ ସାରିଲେଣି ସେ। ଏଇଭଳି ଭାବରେ ବ୍ରିଜିନାଙ୍କ ସନ୍ତରି ଶେଷି ଅନାୟାସରେ, କୌଣସି କଷ୍ଟ ନାହିଁ। କୃଷ୍ଣ ପ୍ରଭୁପାଦ ମହାରାଜ ସେଥିପାଇଁ କୃଷ୍ଣ ଚେତନା ରୂପକ ନୌକା ଅତି ସରଳ ଏବଂ ବହୁତ ସହଜ ମଧ୍ୟ, ବହୁତ ଆନନ୍ଦରେ ଜଣେ ବ୍ୟବସାୟ ପାର ହୋଇଯିବେ, ହରେ କୃଷ୍ଣ କୀର୍ତ୍ତନ କରି ପାର ହୋଇଯିବେ। ତେଣୁ ପରସ୍ପର ଯଥି ଧାଁସି, ସେଇଟା ଉଦାହରଣ ଦିଆଯାଉଛି, ଯଥି ଧାଁ କିଭଳି ଭାବରେ ଏଠି କହିଲେ ସମୁଦ୍ରବତ୍ चित्तस्य पापस्य अतिलंघन मात्रम न तु पापस्य नाश इति भ्रांति दृष्टांत न बारण आह। जो अर्जुन चिंता करेंगे प्रभु जो उदाहरण देले समुद्र को पार हो गला बेले आम पार होगा कि पापटा रही भाव अर्जुन चिंता करेणुशी भाष्य को समुद्र स्थित स्थित पापस्य अतिलंघन मात्र समुद्र भाई रही पापटा रही कि आम पार हो न तो पापस्य पापटा नष्ट होगा ये भाव कल अर्जुन चिंता करेंगे इति भ्रांति दृष्टांत न बार अन्न मान धारणा हम ये पाप सब रे खाली पार हो पाप सब रहा पाप भी रही ना से श्लोकटी भाग जथे जाती समिधोग्नि भस्मसात कुरुते अर्जुन ज्ञानाग्नि सर्वकर्माणि भस्मसात कुरुते तथा जथा ये धाँसी जो भाव में आम का चुनी लगे चुनी सब पकाचे काठ पकाचे समिधोग्नि अग्नि काठ जैसे पकड़े मध्यम भस्मसात कुरुते भस्म करदेव सी कुरुते अग्नि सब काठ जिते पकड़े जड़े जिते पकड़े सब ध्वंस करदेव से भाव से उदाहरण दे भगवान दे भागवत से उदाहरण आसव उद्धव को भगवान कह कथा तेणु ज्ञानाग्नि सर्वकर्माणी भस्मसात कुरुते तथा से भाव ज्ञान रूप अग्नि सर्वकर्माणी सर्वकर्माणी कह खाली पापकर्म जो ध्वंस हो ता नुह पुण्यकर्म ध्वंस हो सब पुण्यकर्म दोष हो जाए भय कर पुण्यकर्म सर आज पुण्यकर्म थी सीना आम स्वर्ग को जी जी नष्ट हो जाए कभी जीवा आम स्वर्ग को जीवाई रही कि स्वर्ग पुण्यकर्म जो नष्ट न हो आम भगवधाम कभी जीवा पुण्यकर्म बड़ भोगिया पड़ा पुणी स्वर्ग को जी ब्रह्म लोक पर्यटन जावा यह सब रही तेनालीपकर्म ए पुण्यकर्म दुईट जाक नष्ट ज्ञान मध्यम ज्ञान रूप अग्नि वसुंधरा स्मृति तथा तेणु प्रभुपाद महाराज कहते हैं आत्मा और परमात्मा का संबंधी पूर्ण ज्ञान को यह अग्नि सहित तुलना कर अग्नि जो केवल पापकर्म प्रतिक्रिया को पड़ी पड़ जा ध्वंस कर दिए ता नुहे समग्र पुण्यकर्म प्रतिक्रिया को ध्वंसात कर दिए आज पुण्यकर्म भोग करने आम स्वर्ग को जीवा पड़ो ना भगवत धाम चलवा तेणु यू कथा गोटे श्लोक कहुई आम श्लोक पाठ करवा ना तेणु बड़द विद्याभूषण मत से कथा कहले ब्रह्म विद्याया पापकर्माणी नश्यंती उत्तम इदानीं पुण्यकर्मण अभी नश्यंती यथेति आ पूर्व जो कहला पापकर्म सब नष्ट वृजिनम संतरिष्यति वर्तमान पुण्यकर्म नष्ट कहु भगवान कहते पुण्यकर्म फल भोगिया को आम रहा पड़ो ना स्वर्ग जीवा पड़ो ये सब रही तेणु सब ध्वंस रही किसी कर्म प्रतिक्रिया रही ना भगवत धाम को जीवा आम तेणु 38 श्लोक से कह न ही ज्ञान सदृश पवित्र यह विद्यते तत्सव ज्ञान संसिधि कारण मन विद्यति तेणु न ही ज्ञान ज्ञान भाई सदृश आज किसी पवित्र जिनस ना पवित्र जिनस विद्यते ये 35 श्लोक ज्ञान फल कहले आम आसंता का यू आरंभ करवा कथ को का शेष करवा एगार पुणे बलदेव विषय कथ आरंभ हो चतुर्भुज विषय रही सब कथ आस तेणु आम कथ विश्राम देव पूर्व पचार बहुत सतरे कहीदे एक सर चिंता कर बुझे कि न बुझे क्या किसी प्रश्न अच्छी क्या किसी सन्देह अच्छी ना कथ विश्राम देवा जय श्री भगवद गीता की जय श्री प्रभुपाद महाराज की जय श्री गुरुदेव की स्वामी गौर भक्तवृंद की जय गौर परमानंद। ये जो आम भगवान भजन है भगवान कथापर भोजन रही प्रसाद रही प्रसाद व्यवस्था आप मैंने प्रसाद पाई प्रसाद पाइबे।